ହ୍ୟାଲୋ ସାର୍, ସରକାର ଜଣେ ଆସୁଛନ୍ତି କର୍ମକର୍ତ୍ତା, ଆମର ସ୍କୁଲର ବିଭିନ୍ନ ପ୍ରୋବ୍ଲେମ ବିଷୟରେ ଆପଣଙ୍କୁ ଜଣାଇବା ପାଇଁ ସେ ଆମକୁ ସଜେସନ ଦେଇଛନ୍ତି ଏବଂ ଟୋଲ ଫ୍ରି ନମ୍ବରରେ କହିବା ପାଇଁ। ତେଣୁ ଭବିଷ୍ୟତରେ ଆମର ଯଦି କୌଣସି ଅସୁବିଧା ହେଲା ଆମେ ଏଇ ଟୋଲ ଫ୍ରି ନମ୍ବରରେ ଆପଣମାନଙ୍କୁ ଜଣେଇବୁ। ଆଉ ମୋ ନାଁ ହେଉଛି ମଙ୍ଗୁଳି ନାୟକ, ମୁଁ ହେଉଛି ଗଭର୍ଣ୍ଣମେଣ୍ଟ ପ୍ରାଇମେରୀ ସ୍କୁଲ ରଘୁନାଥ ନଗର ଡୁମଡୁମାର ହେଡ଼ମାଷ୍ଟର। ଆଉ ଯଦି ଭବିଷ୍ୟତରେ କିଛି ପ୍ରୋବ୍ଲେମ ହୁଏ ମୁଁ ଆପଣଙ୍କୁ ଏଇ ଟୋଲ ଫ୍ରି ମାଧ୍ୟମରେ ନିଶ୍ଚୟ ଜଣାଇବି।